ଶ୍ରୀ ଭୂପେନ୍ଦ୍ର ଚୌଧୁରୀ ସହକାରୀ ମନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ଭୁବନେଶ୍ୱରରୁ କହିବାକୁ ଚାହୁଁଛି, ଭଗବାନ ରଘୁନାଥ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ତାଙ୍କର ଲୀଳା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା କଲେ ଜଣାପଡ଼େ ପ୍ରତ୍ୟେକ ପର୍ଯ୍ୟାୟରେ ସେ ମର୍ଯ୍ୟାଦାକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିଛନ୍ତି। ବାଲ୍ୟକାଳରେ ମଧ୍ୟ ଭଗବାନ ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ଶଯ୍ୟା ତ୍ୟାଗ ପୂର୍ବକ ତାଙ୍କର ପିତା ମାତା ଏବଂ ଗୁରୁଦେବଙ୍କୁ ପ୍ରଣାମ କରୁଥିଲେ। ଭଗବାନଙ୍କର ପିତୃଭକ୍ତି ମାତୃଭକ୍ତି ଏବଂ ଗୁରୁଭକ୍ତି ଅତୁଳନୀୟ, ଯାହାକୁ ବର୍ଣ୍ଣନା କରିଛନ୍ତି ଗୋସ୍ୱାମୀଜୀ ସୁନ୍ଦର ଭାବରେ।
ରଘୁନାଥ ମାତୃ ପିତା ଗୁରୁ ସୁପାଇ କରହି ପୁର କାଜା ଦେଖି ଚରିତ ରସୋଇ ମନ ରାଜା।